ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆସନ୍ତା ବୁଧବାରଠାରୁ ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ଏସିଆନ୍ ରାଷ୍ଟ୍ରଗୁଡ଼ିକ ସହ ବୃତ୍ତିଗତ ଭାବେ ଜଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ. ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ବିସ୍ଫୋରଣରେ 12 ଜଣଙ୍କର ମୃତ୍ୟୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ. ପୁରୀ ଦଳାଚକଟା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ଏବଂ ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତା ଆଜିଠୁ ଆରମ୍ଭ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାରଠାରୁ 5ଟି ରାଷ୍ଟ୍ର ଗସ୍ତରେ ଯିବେ. ସେହି ରାଷ୍ଟ୍ରଗୁଡ଼ିକ ହେଉଛି ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ୍ ଏବଂ ନାମିବିଆ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ସଚିବ ଦାମୁ ରବି ଏହି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
5ଟି ରାଷ୍ଟ୍ରକୁ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଘାନାକୁ ଯିବେ। ସେଠାରେ ଘାନାର ରାଷ୍ଟ୍ରପତିଙ୍କ ସହିତ ଦ୍ୱିପାକ୍ଷିକ, ଅର୍ଥନୈତିକ, ଶକ୍ତି ଓ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସେ ଆଲୋଚନା କରିବେ। ଏହାପରେ 3 ତାରିଖ ଦିନ ଶ୍ରୀ ମୋଦି ତ୍ରିନିଦାଦ ଓ ଟୋବାଗୋ ଗସ୍ତରେ ଯିବେ। ରାଷ୍ଟ୍ରପତି ଖ୍ରୀଷ୍ଟାଇନ୍ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷରଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ଯୁଗ୍ମ ସଂସଦୀୟ ଅଧିବେଶନରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ 4 ତାରିଖ ଦିନ ଆର୍ଜେଣ୍ଟିନାରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ମିଲେଇଙ୍କ ସହ ପ୍ରତିରକ୍ଷା, କୃଷି, ଖଣି ଖନନ, ତୈଳ ଓ ବାଷ୍ପ, ନବୀକରଣ ଶକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ। ଜୁଲାଇ 5 ତାରିଖରେ ସପ୍ତଦଶ ବ୍ରିକ୍ସ ସମ୍ମିଳନୀ 2025ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ବ୍ରାଜିଲରେ ପହଞ୍ଚିବେ। ବ୍ରାଜିଲର ରିଓ ଡି ଜେନେରିଓଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଶାନ୍ତି, ସୁରକ୍ଷା, ବହୁକ୍ଷେତ୍ରୀୟ ସଶକ୍ତିକରଣ, କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ସେଠାକାର ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଜୁଲାଇ 9 ତାରିଖରେ ନାମିବିଆ ଗସ୍ତରେ ଯିବେ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନାମିବିଆ ଗସ୍ତ। ସେଠାରେ ସେ ନାମିବିଆ ରାଷ୍ଟ୍ରପତି ନାନ୍ଦି ଏନ୍ ଦାୟିତ୍ୱହାଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ସେଠାକାର ସଂସଦର ଅଧିବେଶନରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହ ନାମିବିଆର ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସାମ୍ ନୁଜୋମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟରଞ୍ଜନ ମହାପାତ୍ର।
ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, କ୍ରୁଜ୍ ଜାହାଜ ଚଳାଚଳ ମାଧ୍ୟମରେ ଏସିଆନ୍ ରାଷ୍ଟ୍ରଗୁଡ଼ିକୁ ସଂଯୋଗ କରୁଥିବା ଭାରତର 5,000 କିଲୋମିଟର ଜଳପଥକୁ ବୃତ୍ତିଗତ ଭାବେ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ପ୍ରଥମ ଏସିଆନ୍ ଭାରତ କ୍ରୁଜ୍ ଆଲୋଚନାକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ସୋନୱାଲ କହିଛନ୍ତି, ସାଗରମାଳା ପଦକ୍ଷେପ ମାଧ୍ୟମରେ 2029ରେ 10 ଲକ୍ଷ ଯାତ୍ରୀଙ୍କ ଗମନାଗମନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। 2013-14ରେ କ୍ରୁଜ୍ ଜାହାଜ ଚଳାଚଳ 102 ମଧ୍ୟରେ ସୀମିତ ଥିବାବେଳେ ବର୍ତ୍ତମାନ ଏହା 14,272କୁ ବୃଦ୍ଧି ପାଇଛି। ଗତ 11 ବର୍ଷ ମଧ୍ୟରେ ସରକାର ଏ ସମ୍ପର୍କିତ ନୀତି, ଭିଭିଭୂମି ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ ଉପକୂଳ ଅଞ୍ଚଳରେ ଯୋଗାଯୋଗକୁ ବୃଦ୍ଧି କରିବା ଏବଂ ସରକାରୀ ଘରୋଇ ସହଭାଗିତାରେ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ଶ୍ରୀ ସୋନୱାଲ ଏହି ଅବସରରେ ଆଲୋକପାତ କରିଛନ୍ତି। ଆଧୁନିକ ବିଶ୍ୱରେ ପ୍ରାଚୀନ ସଂସ୍କୃତିକୁ ପୁନରୁଦ୍ଧାର କରିବାରେ କ୍ରୁଜ୍ ପର୍ଯ୍ୟଟନ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତ ଅନ୍ୟ ଏସିଆନ୍ ରାଷ୍ଟ୍ରଗୁଡ଼ିକ ସହ ସମନ୍ୱିତ କ୍ରୁଜ୍ ନେଟୱାର୍କ କାର୍ଯ୍ୟକାରୀ କରିବାକୁ ଇଚ୍ଛୁକ ବୋଲି ଶ୍ରୀ ସୋନୱାଲ କହିଛନ୍ତି। ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟିବାରୁ 12 ଜଣଙ୍କର ମୃତ୍ୟୁ ହୋଇଛି, 26ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ କମ୍ପାନୀ ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ତଥା ଅନ୍ୟାନ୍ୟ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ତେଲଙ୍ଗାନା ଶ୍ରମମନ୍ତ୍ରୀ ବିବେକ ଭେଙ୍କଟସ୍ୱାମୀ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି, ବିସ୍ଫୋରଣ କାରଣ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ। ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଷନ ରେଡ୍ଡି କହିଛନ୍ତି, ଉଦ୍ଧାର କାର୍ଯ୍ୟରେ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୃତକଙ୍କ ପରିବାରବର୍ଗଙ୍କୁ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାର ଆଜିଠାରୁ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଉନ୍ନୟନ କମିଶନର ଅନୁପ ଗର୍ଗ ପୁରୀ ଗସ୍ତ କରି ଘଟଣାର ତଦନ୍ତ କରିଛନ୍ତି। ଶ୍ରୀମତୀ ଗର୍ଗ କହିଛନ୍ତି ଏହି ଘଟଣା ନେଇ ସମସ୍ତଙ୍କ ସହ ଆଲୋଚନା କରାଯିବ। ସରକାରଙ୍କୁ ଆସନ୍ତା 30 ଦିନ ମଧ୍ୟରେ ଘଟଣାର ରିପୋର୍ଟ ପ୍ରଦାନ କରାଯିବ ବୋଲି ଉନ୍ନୟନ କମିଶନର କହିଛନ୍ତି। ଅପରପକ୍ଷରେ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ପୁରୀ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଜବାବ ତଲବ କରିଛନ୍ତି। ଦଳାଚକଟା ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ବାକି ଥିବା ରଥଯାତ୍ରାର ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପଦକ୍ଷେପ ନେବାକୁ ମାନବାଧିକାର କମିଶନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜିଠାରୁ 4 ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ସ୍ଥାୟୀ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହି ଗସ୍ତ ଅବସରରେ ଜେନେରାଲ ଦ୍ୱିବେଦୀ ଭୁଟାନର ରାଜା ଜିଗ୍ମେ ଖେସର ନାମଗେଲ ୱାଙ୍ଗଚୁକ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ରୟାଲ ଭୁଟାନ ସେନାର ମୁଖ୍ୟ ଅପରେସନ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ବାଟୁଙ୍କ ସହ ମଧ୍ୟ ସେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଦ୍ୱିପାକ୍ଷିକ ସହଭାଗିତା ନେଇ ଏହି ଗସ୍ତ ଭାରତର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଅମରନାଥ ଯାତ୍ରା ଅବ୍ୟବହିତ ପୂର୍ବରୁ ଜାମ୍ମୁର ସରସ୍ୱତୀଧାମଠାରେ ଆଜି ଅଫ୍ଲାଇନ୍ ଟୋକେନ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଛି। ସିଧାସଳଖ ପଞ୍ଜିକରଣ ତଥା ଟୋକେନ୍ ସଂଗ୍ରହ କରିବା ଲାଗି ସେହି କେନ୍ଦ୍ରରେ ଆଜି ତୀର୍ଥଯାତ୍ରୀଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ପହଲଗାମ୍ ଏବଂ ବାଲତାଲ ଉଭୟ ପଥରେ ଯାତ୍ରା ପାଇଁ ସରସ୍ୱତୀଧାମରୁ ଟିକେଟ୍ ପ୍ରଦାନର ବ୍ୟବସ୍ଥା ହୋଇଛି। ବୈଷ୍ଣବୀଧାମ ପଞ୍ଚାୟତ ଭବନ ଏବଂ ମହାଜନ ସଭା କେନ୍ଦ୍ରଠାରେ ଆସନ୍ତାକାଲିଠାରୁ ଅଫ୍ଲାଇନ୍ ପଞ୍ଜିକରଣ ତଥା ଟୋକେନ୍ ବ୍ୟବସ୍ଥା ଆରମ୍ଭ ହେବ। 3,880 ମିଟର ଉଚ୍ଚ ଏହି ପବିତ୍ର ଗୁମ୍ଫା ଉଦ୍ଦେଶ୍ୟରେ ଯିବାକୁ ଥିବା ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତା ବୁଧବାର ଜାମ୍ମୁସ୍ଥିତ ଭଗବତୀନଗର ମୂଳ କ୍ୟାମ୍ପ ଯାତ୍ରୀନିବାସରୁ କାଶ୍ମୀର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏହି ବାର୍ଷିକ ଯାତ୍ରାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଗତ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବାକର 22,80,000 କୋଟି ଟଙ୍କାରେ ପହଞ୍ଚିଛି। ଗତ 5 ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ 2 ଗୁଣ ବୃଦ୍ଧି ଘଟିଛି। 2020-21 ଆର୍ଥିକ ବର୍ଷରେ ମୋଟ ଜିଏସ୍ଟି ସଂଗ୍ରହ 11,37,000 କୋଟି ଟଙ୍କା ରହିଥିଲା। ଜିଏସ୍ଟି କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ହାରାହାରି ମାସିକ ସଂଗ୍ରହ 1,84,000 କୋଟି ଟଙ୍କା ରହିଥିଲା। ଦେଶରେ ସାମଗ୍ରୀ ଓ ସେବାକର ପ୍ରଚଳନ ଆସନ୍ତାକାଲି 8 ବର୍ଷ ପୂରଣ କରିବ। 2017ରେ ଅର୍ଥନୈତିକ ଏକୀକରଣ ଲକ୍ଷ୍ୟ ନେଇ ଦେଶରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାଦ୍ୱାରା ବ୍ୟବସାୟ ଖର୍ଚ୍ଚ ହ୍ରାସ ପାଇବା ସହ ରାଜ୍ୟଗୁଡ଼ିକ ମଧ୍ୟରେ ମୁକ୍ତ ସାମଗ୍ରୀ ପରିବହନକୁ ପ୍ରୋହାହନ ମିଳିଛି। ରାଜସ୍ୱ ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଏବଂ 1,50,00,000ରୁ ଅଧିକ ସକ୍ରିୟ କରଦାତା ଜିଏସ୍ଟିର ସଫଳତାକୁ ପ୍ରତିଫଳନ କରୁଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ପ୍ରାରମ୍ଭିକ ପର୍ଯ୍ୟାୟରେ ମାନସିକ ସମସ୍ୟାର ଚିହ୍ନଟ ଓ ଚିକିତ୍ସା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ମାନସିକ ଚିକିତ୍ସା ବିଭାଗର ପ୍ରଫେସର ଡାକ୍ତର ନନ୍ଦକୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123314444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ପାକିସ୍ତାନ ପଞ୍ଜାବ ପ୍ରଦେଶର ମୌସୁମୀ ବର୍ଷାଜନିତ ପରିସ୍ଥିତି ଯୋଗୁଁ 18 ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରେ 11 ଜଣ ଶିଶୁ ରହିଛନ୍ତି। ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦେଇଥିବା ସୂଚନା ଅନୁଯାୟୀ ବର୍ଷାଜନିତ ପରିସ୍ଥିତି ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ 57 ଜଣ ଆହତ ହୋଇଛନ୍ତି। ବହୁ ଘର ଭୁଶୁଡ଼ି ପଡ଼ିବା ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ସୂଚନା ଅନୁଯାୟୀ ଲାହୋର, ସିଆଲକୋଟ, ଫୈସଲାବାଦ ଏବଂ ଗୁଜଲୱାଲ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରାଧିକରଣ ସୂଚନା ଦେଇଛି। ଟେନିସ୍ କ୍ୟାଲେଣ୍ଡରର ତୃତୀୟ ଗ୍ରାଣ୍ଡସ୍ଲାମ୍ ୱିମ୍ବିଲଡନ୍ 2025 ଆଜି ଲଣ୍ଡନସ୍ଥିତ ଅଲ୍ ଇଂଲଣ୍ଡ କ୍ଲବ୍ରେ ଆରମ୍ଭ ହେଉଛି। ଜୁଲାଇ 13 ତାରିଖରେ ପୁରୁଷ ଏକକ ବର୍ଗ ଫାଇନାଲ୍ ସହିତ ଟୁର୍ଣ୍ଣାମେଣ୍ଟ ଶେଷ ହେବ। ପୁରୁଷ ସିଙ୍ଗଲ୍ସରେ 2 ଥର ପୂର୍ବତନ ଚାମ୍ପିୟନ୍ ଆଲକାରାଜ ଆଜି ସନ୍ଧ୍ୟାରେ ପ୍ରଥମ ରାଉଣ୍ଡରେ 38 ବର୍ଷୀୟ ଫାବିଓ ଫୋଗ୍ନିନିଙ୍କ ବିପକ୍ଷରେ ତାଙ୍କର ୱିମ୍ବିଲଡନ୍ ଅଭିଯାନ ଆରମ୍ଭ କରିବେ। ମହିଳା ଏକକ ବର୍ଗରେ ବାର୍ବରା କ୍ରିଜିକ୍ରୋଭା ଆସନ୍ତାକାଲି ପ୍ରଥମ ରାଉଣ୍ଡରେ ଫିଲିପାଇନ୍ସର ଆଲେକ୍ଜାଣ୍ଡ୍ରା ୟାଲଙ୍କ ବିପକ୍ଷରେ ତାଙ୍କର ଅଭିଯାନ ଆରମ୍ଭ କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆସନ୍ତା ବୁଧବାରଠାରୁ ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଏସିଆନ୍ ରାଷ୍ଟ୍ରଗୁଡ଼ିକ ସହ ବୃତ୍ତିଗତ ଭାବେ ଜଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ବିସ୍ଫୋରଣରେ 12 ଜଣଙ୍କର ମୃତ୍ୟୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପୁରୀ ଦଳାଚକଟା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ଏବଂ ୱିମ୍ବିଲ୍ଡନ୍ ଟେନିସ୍ ପ୍ରତିଯୋଗିତା ଆଜିଠୁ ଆରମ୍ଭ। ସମ୍ବାଦ ଶେଷ ହେଲା।